ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରାଉରକେଲାସ୍ଥିତ ସର୍କିଟ୍ ହାଉସ୍ ପରିସରରେ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଲୋକଙ୍କ ସମସ୍ୟାକୁ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ପ୍ରତ୍ୟେକ ଅଭିଯୋଗର ଶୁଣାଣି କରି ସେଗୁଡ଼ିକର ସମାଧାନ ପାଇଁ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଶ୍ରୀ ମାଝି କହିଛନ୍ତି। କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ମଧ୍ୟ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଏପର୍ଯ୍ୟନ୍ତ 14 ଥର ଜନଶୁଣାଣି ହୋଇଥିବା ବେଳେ 12,000ରୁ ଉର୍ଦ୍ଧ୍ୱ ଅଭିଯୋଗ ଗ୍ରହଣ କରାଯାଇଛି। ସେଥିମଧ୍ୟରୁ 93% ମାମଲାର ସମାଧାନ ହୋଇଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆଜି ବନ୍ଦ ରହିଛି। ପରବର୍ତ୍ତୀ ଜନ ଅଭିଯୋଗ ଶୁଣାଣି ବିଷୟରେ ଜନସାଧାରଣଙ୍କୁ ଅବଗତ କରାଯିବ ବୋଲି ସାଧାରଣ ଅଭିଯୋଗ ଓ ପ୍ରଶାସନ ବିଭାଗ ପକ୍ଷରୁ କୁହାଯାଇଛି। କନ୍ଧମାଳ ଜିଲ୍ଲା ପୁଲିସ୍ ନିକଟରେ ଜଣେ ମାଓବାଦୀ ଦମ୍ପତି ଆତ୍ମସମର୍ପଣ କରିଛନ୍ତି। ଏ ସମ୍ପର୍କରେ ଦକ୍ଷିଣାଞ୍ଚଳ ଆଇଜି ନୀତିଶେଖର କହିଛନ୍ତି ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ଛତିଶଗଡ଼ ସୁକ୍ମା ଅଞ୍ଚଳର। ସେମାନେ ଆତ୍ମସମର୍ପଣ କରିବା ପରେ ମୁଖ୍ୟ ସ୍ରୋତରେ ସାମିଲ ହେବା ସହ ବିଭିନ୍ନ ସରକାରୀ ସୁବିଧା ଓ ସହାୟତା ପ୍ରଦାନ କରାଯିବ ବୋଲି ଆଇଜି କହିଛନ୍ତି।
ଆମର ପାଇଁ ଗୋଟେ ମ୍ୟାଣ୍ଡେଟ୍ ଅଛି March 2026 ସୁଦ୍ଧା ଷ୍ଟେଟ୍ରୁ ମାଓ ଫିନିଶ କରିବା ପାଇଁ। ସେହି ଦିଗରେ ଆମ ପାଖରେ 3ଟା ଅପ୍ସନ୍ ରହୁଛି, ଚାହେ ତମେ ନକ୍ସଲକୁ ନ୍ୟୁଟ୍ରାଲାଇଜ୍ କରିବୁ, ଚାହେ ଆରେଷ୍ଟ କରିବୁ, କିମ୍ବା ହୁଏତ ଯେମାନେ ସରେଣ୍ଡର କରିବାକୁ ଚାହିଁବେ ତାକୁ ସରେଣ୍ଡର କରିବା ପାଇଁ, ତାଙ୍କୁ ସୋସାଇଟିରେ ଆଉ ଥରେ ସାମିଲ ହେବା ପାଇଁ ତାକୁ ସାହାଯ୍ୟ କରିବୁ। ସେହି ଦିଗରେ ଆମ ପାଖରେ ଆଜି 2ଟା ନକ୍ସଲ ସରେଣ୍ଡର କରିଛନ୍ତି। ତ ସେମାନଙ୍କୁ ସରେଣ୍ଡର କରିବା ପାଇଁ ଯାହା ଆମର ଗଭର୍ଣ୍ଣମେଣ୍ଟର ସରେଣ୍ଡର ପଲିସି ରହୁଛି, ସେହି ହିସାବରେ ଡିଷ୍ଟ୍ରିକ୍ଟ ପୁଲିସ୍ ତରଫରୁ ତାଙ୍କୁ ସାହାଯ୍ୟ ଯୋଗାଇଯିବ।
ମାର୍ଗଶୀର କୃଷ୍ଣ ତ୍ରୟୋଦଶୀ ତିଥିରେ ଆଜି ପୁରୀ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ପୈତାଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବା ପରେ ଏହି ଗୁପ୍ତ ନୀତି ହେବାକୁ ଥିବାରୁ ଅପରାହ୍ନ 5ଟାରୁ ରାତି 10ଟା ପର୍ଯ୍ୟନ୍ତ ପ୍ରାୟ 5 ଘଣ୍ଟା ଧରି ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଭଦ୍ରକ ଜିଲ୍ଲା ପୁଲିସ୍ ପ୍ରଶାସନ ପକ୍ଷରୁ ବାସୁଦେବପୁର ଟାଉନ୍ହଲ୍ଠାରେ ସାଇବର ସୁରକ୍ଷା ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ବିଧାୟକ ଅଶୋକ ଦାସ ଓ ଅନ୍ୟ ପ୍ରଶାସନିକ ଅଧିକାରୀମାନେ କାର୍ଯ୍ୟକ୍ରମରେ ଯୋଗଦେଇ ଜନସାଧାରଣଙ୍କୁ ସାଇବର ଅପରାଧରୁ ଦୂରେଇ ରହିବା ଲାଗି ସଚେତନ ହେବାକୁ ପରାମର୍ଶ ଦେଇଛନ୍ତି। ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟଠାରେ କୃଷକ ମୋର୍ଚ୍ଚା ତରଫରୁ ଖରିଫ୍ ଧାନ ସଂଗ୍ରହ ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଗତବର୍ଷ ଜିଲ୍ଲାରେ 38,808 ଜଣ ଚାଷୀ ଖରିଫ୍ ଧାନ ବିକ୍ରୟ କରିଥିବାବେଳେ ଚଳିତ ବର୍ଷ 48,000ରୁ ଅଧିକ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜିକରଣ କରିଛନ୍ତି। ଅପସ୍ମାର ବା ଏପିଲେପ୍ସି ରୋଗ ପ୍ରତି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଜାତୀୟ ଅପସ୍ମାର ଦିବସ ପାଳନ କରାଯାଉଛି। ଅପସ୍ମାର ଏକ ପ୍ରକାର ମସ୍ତିଷ୍କ ରୋଗ। ବିଶେଷଜ୍ଞଙ୍କ ମତରେ ମସ୍ତିଷ୍କର ସ୍ନାୟୁକୋଷର କାର୍ଯ୍ୟଧାରାରେ ବିଘ୍ନ ହେଲେ ଏହି ରୋଗର ଲକ୍ଷଣ ଦେଖାଯାଇଥାଏ। ନିୟମିତ ଚିକିତ୍ସା ଏବଂ ରୋଗୀଙ୍କ ଉପଯୁକ୍ତ ଯତ୍ନ ଅପସ୍ମାର ରୋଗର ଲକ୍ଷଣକୁ ହ୍ରାସ କରିବାରେ ସହାୟକ ହୋଇଥାଏ। ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭିରେ ମାଲକାନଗିରି ଜିଲ୍ଲାର ଛାତ୍ରଛାତ୍ରୀ ଚିତ୍ରାଙ୍କନ, ପ୍ରବନ୍ଧ ଲିଖନ, ପୋଷଣ ଚିତ୍ରକଳା ଓ ଆଦର୍ଶ ଜାତିସଂଘ ଆଦି ପ୍ରତିଯୋଗିତାରେ ସଫଳତା ହାସଲ କରିଛନ୍ତି। ଜିଲ୍ଲାର ସାଂସ୍କୃତିକ ଦଳ ମଧ୍ୟ ସ୍ୱତନ୍ତ୍ର ଜୁରି ପୁରସ୍କାର ବର୍ଗରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଗତକାଲି ଜାତୀୟ ପ୍ରେସ୍ ଦିବସ ପାଳିତ ହୋଇଯାଇଛି। ପୁରୀ ଜିଲ୍ଲା ନିମାପଡ଼ାଠାରେ ଆୟୋଜିତ କାର୍ଯ୍ୟକ୍ରମକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଉଦ୍ଘାଟନ କରି ବିକଶିତ ଭାରତ ଲକ୍ଷ୍ୟ ହାସଲ କ୍ଷେତ୍ରରେ ସାମ୍ବାଦିକମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା କହିଛନ୍ତି। ଶ୍ରୀମତୀ ପରିଡ଼ା ସ୍ୱଚ୍ଛ ଏବଂ ନିରପେକ୍ଷ ଖବର ପ୍ରସାରଣ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସମ୍ବଲପୁର ଜିଲ୍ଲା ହାଇସ୍କୁଲରେ ଆୟୋଜିତ କାର୍ଯ୍ୟକ୍ରମରେ ଗଣମାଧ୍ୟମର ବିଶ୍ୱସନୀୟତାର ସଂରକ୍ଷଣ ଶୀର୍ଷକ ଉପରେ ଆଲୋଚନା ହୋଇଥିଲା। ମାଲକାନଗିରି ଜିଲ୍ଲାରେ ଆୟୋଜିତ କାର୍ଯ୍ୟକ୍ରମରେ ସୁସ୍ଥ ଗଣତାନ୍ତ୍ରିକ ରାଷ୍ଟ୍ର ପାଇଁ ତଥ୍ୟଭିତ୍ତିକ ସମ୍ବାଦ ପରିବେଷଣ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ବଲାଙ୍ଗୀର ଜିଲ୍ଲା ଲୋଇସିଂହା ନିର୍ବାଚନ ମଣ୍ଡଳୀ ବୁରମୁଣ୍ଡାରେ ଚାଲିଥିବା ତୃତୀୟ ଭାରତୀୟ କ୍ରିକେଟ୍ ଚମ୍ପିୟନ୍ସିପ୍ ଉଦ୍ଯାପିତ ହୋଇଛି। ଉଦ୍ଯାପନ ଉତ୍ସବରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଯୋଗଦେଇ ସମ୍ପୃକ୍ତ ଖେଳପଡ଼ିଆର ବିକାଶ କରାଯିବ ବୋଲି କହିଛନ୍ତି। ବିଜୟୀ କେନ୍ଦ୍ରାପଡ଼ା ଓ ଉପବିଜେତା ତାଳଚେରକୁ ମୁଖ୍ୟ ଅତିଥି ଟ୍ରଫି ଓ ପୁରସ୍କାର ଅର୍ଥରାଶି ପ୍ରଦାନ କରିଛନ୍ତି। ଓଡ଼ିଶା ନାଗାଲାଣ୍ଡ ମଧ୍ୟରେ ଚାଲିଥିବା ରଣଜୀ ଟ୍ରଫି କ୍ରିକେଟ୍ ଏଲିଟ୍ ଗ୍ରୁପ୍ ମ୍ୟାଚ୍ରେ ଗତକାଲି ଓଡ଼ିଶା 7 ୱିକେଟ୍ ହରାଇ 243 ରନ୍ ସଂଗ୍ରହ କରିଛି। ଓଡ଼ିଶା ପକ୍ଷରୁ ଅନିଲ ପରିଡ଼ା 98 ରନ୍ ସଂଗ୍ରହ କରି ଅପରାଜିତ ଅଛନ୍ତି। ଭୁବନେଶ୍ୱରରେ ଚାଲିଥିବା ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ଓଡ଼ିଶା ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପାଣିପାଗ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ହ୍ରାସ ପାଇବା ସହ ଶୀତର ପ୍ରଭାବ ବୃଦ୍ଧି ପାଇବାରେ ଲାଗିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା 2 ଦିନ ପର୍ଯ୍ୟନ୍ତ ଶୀତଲହରୀ ଜାରି ରହିବ। ଗତକାଲି 20 ଜିଲ୍ଲାର ତାପମାତ୍ରା 15 ଡିଗ୍ରୀ ସେଲ୍ସିୟସ୍ ତଳେ ରେକର୍ଡ କରାଯାଇଥିଲା। ଜି ଉଦୟଗିରିଠାରେ ସର୍ବନିମ୍ନ ତାପମାତ୍ରା 5.8 ଡିଗ୍ରୀ ସେଲ୍ସିୟସ୍ ରହିଥିଲା। ବର୍ତ୍ତମାନ ପାଇଁ ଆଞ୍ଚଳିକ ସମ୍ବାଦ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।